ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ସମସ୍ତଙ୍କର ବିଚାର ଏବଂ ପରାମର୍ଶକୁ ନେଇ ଏଜେଣ୍ଡା ଭୁବନେଶ୍ୱର 2025 ପ୍ରସ୍ତୁତ, କହିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ମନ୍ କି ବାତ୍ର 125ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠାରୁ ଆରମ୍ଭ ହେଲା ଦେଶୀୟ ପକ୍ଷୀ ଗଣନା। ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ନିକଟରେ ଅନୁଷ୍ଠିତ ହେବ କେକେସି ବଧ ପ୍ରସ୍ତାବ ଏବଂ ସମୁଦ୍ରକୂଳକୁ ସ୍ୱଚ୍ଛ ରଖିବା ନେଇ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବେଳାଭୂମି ଦିବସ। ଭୁବନେଶ୍ୱର ଲୋକସେବା ଭବନରେ ଚାଲିଥିବା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ପାଇଁ ସଂସଦୀୟ କମିଟିର ଜାତୀୟ ସମ୍ମିଳନୀର ଆଜି ଉଦ୍ଯାପନୀ ଦିବସ। ସମ୍ମିଳନୀରେ ଯୋଗଦେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ସମସ୍ତଙ୍କର ବିଚାର ଏବଂ ପରାମର୍ଶକୁ ନେଇ ଏଜେଣ୍ଡା ଭୁବନେଶ୍ୱର 2025 ପ୍ରସ୍ତୁତ ହୋଇଛି। ଦେଶର ଅନୁସୂଚିତ ଜାତି ଓ ଜନଜାତିଙ୍କ କଲ୍ୟାଣ ପାଇଁ ଏହା ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବ। 2047 ମସିହା ସୁଦ୍ଧା ଏହି ଏଜେଣ୍ଡା ଏକ ସମତା ଓ ନୟାପୂର୍ଣ୍ଣ ସମାବେଶୀ ସମାଜ ନିର୍ମାଣ କରିବ ବୋଲି ଶ୍ରୀ ବିର୍ଲା କହିଛନ୍ତି।
संसदीय समिति के अध्यक्ष श्री फंगस सिंह कुलेस्ते ने कहा कि जो विचार साझा हुए हैं, जो नवाचार, जो अनुभव अलग अलग संसदीय समितियों ने किए हैं, उन साझे विचारों और साझे अनुभव के साथ हम भुवनेश्वर एजेंडा 2025 जो देश के अनुसूचित जाति के कल्याण के लिए एक ऐसा रोड मैप बनेगा कि हम 2047 तक जो बाबा साहब अम्बेडकर का विचार था, एक समतापूर्वक, एक न्यायपूर्ण, समावेशी समाज का निर्माण, उसको निश्चित रूप से पूरा कर पाएंगे।
ବାଚସ୍ପତି ଶ୍ରୀ ବିର୍ଲା କହିଛନ୍ତି, ଅନୁସୂଚିତ ଜାତି ଓ ଜନଜାତିଙ୍କ କଲ୍ୟାଣ କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ କମିଟି ସଦସ୍ୟଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦୁଇଦିନର ଏହି ସମ୍ମିଳନୀ ମହତ୍ତ୍ୱପୂର୍ଣ୍ଣ ବିଚାର, ଅନୁଭବ ଓ ନବସୃଜନକୁ ଉପଯୋଗ କରି ସଂସଦୀୟ ସମିତି ମାଧ୍ୟମରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ କରାଯାଇପାରିବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ଶିକ୍ଷାବର୍ଷ ପାଇଁ ଅର୍ଥ ମଧ୍ୟ ଆବଣ୍ଟିତ କରିଛନ୍ତି। ସଂସଦୀୟ ସମିତିଗୁଡ଼ିକ ଏହାର ବ୍ୟାପକ ଆକଳନ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ସମିତିଗୁଡ଼ିକ ସରକାରଙ୍କୁ ରଚନାତ୍ମକ ପରାମର୍ଶ ଦେବା ଉଚିତ ବୋଲି ବାଚସ୍ପତି କହିଛନ୍ତି। ସମାରୋହରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଯୋଗଦେଇ କହିଛନ୍ତି, ପ୍ରାୟ 31 ଜଣ ପ୍ରତିନିଧି 32 ମହତ୍ତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରିଛନ୍ତି। ସେଥିମଧ୍ୟରେ ଶିକ୍ଷା, ଉଚ୍ଚଶିକ୍ଷା ଏବଂ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତିକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି, ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ଲୋକମାନେ ଭାରତର ଇତିହାସ, ଐତିହ୍ୟ ଓ ସଂସ୍କୃତିକୁ ସୁରକ୍ଷା ଦେଇ ଆସିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସ୍ୱପ୍ନକୁ ଏହି କାର୍ଯ୍ୟକ୍ରମ ସଫଳ କରିବା ଦିଗରେ ସହାୟକ ହେବ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଛନ୍ତି। ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର 125ତମ ସଂସ୍କରଣ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ପ୍ରଧାନମନ୍ତ୍ରୀଙ୍କର ସମ୍ବୋଧନ ପରେ ଆଞ୍ଚଳିକ ଭାଷାରେ ମନ୍ କି ବାତ୍ ପ୍ରସାରଣ କରାଯିବ। ଆଞ୍ଚଳିକ ଭାଷାରେ ଏହାର ଭାଷାନ୍ତର ପୁଣି ଥରେ ରାତି 8 ପ୍ରସାରଣ କରାଯିବ। ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠାରୁ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ସକାଳ 6 ପକ୍ଷୀ ଗଣନା ଆରମ୍ଭ ହୋଇ ଦିନ 12 ପର୍ଯ୍ୟନ୍ତ ଜାରି ରହିଥିଲା। ଜାତୀୟ ଉଦ୍ୟାନରେ ଥିବା ମଠ ଆଡ଼ିଆ ଏବଂ ଉଦ୍ୟାନ ବାହାରେ ବ୍ରାହ୍ମଣୀ ନଦୀସ୍ଥିତ ଲକ୍ଷ୍ମୀପ୍ରସାଦ ଡିଆ, ଦୁର୍ଗାପ୍ରସାଦ ଦାଉଡ଼ିଆ ଓ ବାଲିଡିଆରେ ପକ୍ଷୀ ଗଣନା କରାଯାଇଛି। ଗଣନାରେ 3 ଦଳ ସାମିଲ ହୋଇଥିବା ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି। ବର୍ଷାଋତୁ ଆରମ୍ଭରେ ଦେଶୀୟ ପକ୍ଷୀମାନେ ବଂଶ ବିସ୍ତାର ପାଇଁ ଦେଶ ଦେଶର ବିଭିନ୍ନ ଭାଗରୁ ଭିତରକନିକା ଜାତୀୟ ଉଦ୍ୟାନକୁ ଆସିଥାନ୍ତି। ପକ୍ଷୀ ଗଣନା ପାଇଁ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଭିତରକନିକା ଉଦ୍ୟାନ ବନ୍ଦ ରହିବ। ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀଲଙ୍କା ଅଧିକାରୀମାନେ ଚିଲିକା ପରିଦର୍ଶନ କରିଛନ୍ତି। ଓଡ଼ିଆ ଲୋକଙ୍କ ଆତିଥ୍ୟ, ଖାଦ୍ୟପେୟ, କଳା ସଂସ୍କୃତି ଓ ଐତିହ୍ୟର ଭୂୟସୀ ପ୍ରଶଂସା କରିଛନ୍ତି। ସେମାନଙ୍କର ଗସ୍ତ ସମୟରେ ଭାରତୀୟ ସଂସ୍କୃତି, ଲୋକଙ୍କ ଦୈନନ୍ଦିନ ଜୀବନ, ଆପାତକାଳୀନ ସମୟରେ କାର୍ଯ୍ୟଶୈଳୀ ସମ୍ପର୍କରେ ଅନେକ ଜ୍ଞାନ ଆହରଣ କରିଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଓଡ଼ିଶୀ ସଙ୍ଗୀତ ନାଟକ ଏକାଡେମୀ ଓ ଲୋକକଳା ସଂଘର ମିଳିତ ସହଯୋଗରେ ଆଜିଠୁ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବ ଆରମ୍ଭ ହେବ। ମହୋତ୍ସବ ଆସନ୍ତା ଏକ ତାରିଖ ପର୍ଯ୍ୟନ୍ତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଥିବା ଉତ୍କଳ ରଙ୍ଗମଞ୍ଚଠାରେ ଅନୁଷ୍ଠିତ ହେବ। ମହୋତ୍ସବରେ 20ଟି ନୃତ୍ୟ ଦଳ ଅଂଶଗ୍ରହଣ କରିବେ। ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଗୋଟିପୁଅ ନୃତ୍ୟ ପରିବେଷଣ ସହ ଗାୟନ, ବାଦନ, ବିକାଶ, ମୌଳିକତା ଓ ବେଶ ପୋଷାକ ଶୀର୍ଷକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। 2025-26 ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସିକରେ ଭାରତର ଜିଡିପି 7.8% ହାରରେ ଅଭିବୃଦ୍ଧି ପାଇଛି ବୋଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏହା ଗତ 5 ତ୍ରୈମାସିକରେ ସର୍ବୋଚ୍ଚ ସ୍ତର ଏବଂ ବିଶେଷଜ୍ଞଙ୍କ ଆକଳନଠାରୁ ଅଧିକା ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପୂର୍ବରୁ 2025ର ଶେଷ ତ୍ରୈମାସିକରେ ଜିଡିପି 7.4% ଏବଂ ଗତବର୍ଷ ସମାନ ତ୍ରୈମାସିକରେ 6.7% ରହିଥିଲା। ଜିଡିପିର ଏହି ଅଭିବୃଦ୍ଧି ଭାରତୀୟ ଅର୍ଥନୀତିର ମଜବୁତ ଦିଗକୁ ଦର୍ଶାଉଛି। ଏ ସମ୍ପର୍କରେ ବିଶିଷ୍ଟ ଅର୍ଥନୀତିଜ୍ଞ ରାଜୀବ ସାହୁ ଆକାଶବାଣୀକୁ ପ୍ରତିକ୍ରିୟାରେ କୁହନ୍ତି,
ସ୍ପେଶିଆଲି ଗୋଟେ ସମୟରେ ଯେତେବେଳେ ସାରା ପୃଥିବୀରେ ଗୋଟେ ଡାଉନୱାର୍ଡ ଟ୍ରେଣ୍ଡ, ଯେତେବେଳେ ଇଣ୍ଟରନ୍ୟାସନାଲ ରେଟ୍ ସଂକୁଚିତ ହେଉଛି, ଯେତେବେଳେ ଆମେରିକା ବିଭିନ୍ନ ଦେଶ ଉପରେ ଟାରିଫ ଲଗାଉଛି, ଯେତେବେଳେ ୟୁକ୍ରେନ ରଷିଆ ୱାର ଇଣ୍ଟେନ୍ସିଫାଏ ହେଉଛି, ସେହି ସମୟରେ ଭାରତ ସବୁ ପ୍ରକାର ରେକର୍ଡ ଭାଙ୍ଗି ଏବଂ ସାରା ପୃଥିବୀରେ ସବୁଠୁ ଦ୍ରୁତତମ ଅର୍ଥନୀତି ହିସାବରେ ଆଜି ପୁଣି ଥରେ ପରିଲକ୍ଷିତ ହେଇଛି। ସେ GST ହଉ, ଡିମୋନିଟାଇଜେସନ ହଉ, ବା ଯୋଉ ପ୍ରକାର ବିଭିନ୍ନ ସେକ୍ଟରାଲ ରିଫର୍ମ ସବୁ ଆସିଛି, ସେଇଗୁଡିକ ଆଜି ଆମର ଟ୍ୟାକ୍ସ କୁ ବଢେଇଛି, ଆମର ଗ୍ରୋଥ କୁ ଅଧିକା କରିଛି। ଏବଂ ସବୁଠୁ ଖୁସିର ଖବର ହଉଛି ଯେ ଏଗ୍ରିକଲଚରରେ ଗୋଟେ ସବଷ୍ଟାନ୍ସିଆଲ ଗ୍ରୋଥ ହେଇଛି।
ଭଦ୍ରକ ଜିଲ୍ଲା ଧାମନଗର NAC ରାଜସ୍ୱ କର ଆଦାୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ନେଇ ବିଜ୍ଞପିତ ପରିଷଦ ନିର୍ବାହୀ ଅଧିକାରୀ ଟିକସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି। ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ଏନ୍ଏସିର ଅଧିକାରୀଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି। ଦ୍ୱିତୀୟ ସ୍ଥାନରେ କୋରାପୁଟ ଏବଂ ତୃତୀୟରେ ବାଲେଶ୍ୱର ଜିଲ୍ଲା ରେମୁଣା ଏନ୍ଏସି ସ୍ଥାନ ଅଧିକାର କରିଛି। ଆସନ୍ତାକାଲି ସ୍ୱାୟତ୍ତ ଶାସନ ଦିବସ ଅବସରରେ ଏହି 3ଟି ବିଜ୍ଞପିତ ଅଞ୍ଚଳକୁ ରାଜ୍ୟ ସରକାରଙ୍କ ପକ୍ଷରୁ 3 କୋଟି ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାକୁ ନେଇ ଅନ୍ଲାଇନ୍ରେ ପ୍ରକାଶ ପାଇଥିବା ବିଜ୍ଞାପନ ଉପରେ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି। ପୂଜା ସେବା ନାମକ ଏକ ଆପ୍ ମାଧ୍ୟମରେ ବିଭ୍ରାଟପୂର୍ଣ୍ଣ ବିଜ୍ଞାପନ ଦେଖିବାକୁ ମିଳିଛି। 4 ପ୍ରକାରର ପୂଜା ପାଇଁ ଅଲଗା ଅଲଗା ମୂଲ୍ୟକୁ ନେଇ ସେବାୟତ ବୁଦ୍ଧିଜୀବୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି। ଶ୍ରଦ୍ଧାଳୁମାନେ ବାରମ୍ଭାର ଅନ୍ଲାଇନ୍ରେ ଠକେଇ ହେଉଛନ୍ତି ବୋଲି ଶ୍ରୀମନ୍ଦିର ପୁଲିସ୍ ପ୍ରଶାସନ ଏଭଳି ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେବାୟତଙ୍କ ପକ୍ଷରୁ ଦାବି କରାଯାଇଛି। ଅନ୍ୟପକ୍ଷରେ ଏଭଳି ଘଟଣାକୁ ନେଇ ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କହିଛନ୍ତି, ସାଇବର ବିଶେଷଜ୍ଞଙ୍କ ଦ୍ୱାରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପୂଜା ସମୟରେ ଯେତେ ବି ପର୍ବ ସମୟରେ ଏମିତି ସାଇଟ୍ସ ଲୋକ କରିକି ଲୋକଙ୍କୁ ଠକିବା ଚେଷ୍ଟା କରୁଛନ୍ତି। ଏମିତି କୌଣସି ବି ୱେବସାଇଟ୍ ଯେ କି ଏ ପ୍ରକାରର ଦର୍ଶନ କରାଇବା ୟା ପୂଜା କରାଇବାକୁ ଆପଣଙ୍କୁ ପ୍ରଲୋଭନ ଦେଉଛନ୍ତି, ସେମାନଙ୍କର କଥାରେ ପଡ଼ନ୍ତୁ ନାହିଁ। ସେମାନେ ବୁକିଂ କରୁଛନ୍ତି ତ ହୋଟେଲ ବୁକିଂ ସମୟରେ ବି ଯେଉଁ ଅଥରାଇଜ୍ ସାଇଟ୍ ଅଛି କି ନାହିଁ ସେ ସବୁ ଦେଖିବା କଥା।
ପୁରୀ ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳ ସପ୍ତମୀ ତିଥିରେ ଆଜି ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କ ନିକଟରେ କେକେସି ବଧ ପ୍ରସ୍ତାବ ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ମଦନ ମୋହନ ରତ୍ନ ସିଂହାସନକୁ ବିଜେ କରି ଜଗନ୍ନାଥଙ୍କ ବାଡ଼ରୁ ଆଜ୍ଞାମାଳ ଆସିବା ପରେ ନାଟ ମଣ୍ଡପସ୍ଥିତ ଖଟ ଉପରକୁ ବିଜେ କରିବେ। ସମୁଦ୍ରକୂଳର ପ୍ରାଚୁର୍ଯ୍ୟତାକୁ ଉପଭୋଗ କରିବା ଏବଂ ସମୁଦ୍ରକୂଳକୁ ପରିଷ୍କାର ରଖିବା ନେଇ ସଚେତନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବେଳାଭୂମି ଦିବସ ପାଳନ କରାଯାଉଛି। ସମୁଦ୍ରକୂଳକୁ ସଫା ରଖିବା, ସମୁଦ୍ରକୂଳର ସଂରକ୍ଷଣ ଏବଂ ସାମୁଦ୍ରିକ ଜୀବଙ୍କର ସୁରକ୍ଷା ସମ୍ବନ୍ଧରେ କାମ କରୁଥିବା ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା ଓ ସଚେତନ କରିବା ପାଇଁ 2014 ମସିହାରୁ ଏହି ଦିବସ ପାଳନ କରାଯାଉଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସମସ୍ତଙ୍କର ବିଚାର ଏବଂ ପରାମର୍ଶକୁ ନେଇ ଏଜେଣ୍ଡା ଭୁବନେଶ୍ୱର 2025 ପ୍ରସ୍ତୁତ କହିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ମନ୍ କି ବାତ୍ର 125ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠାରୁ ଆରମ୍ଭ ହେଲା ଦେଶୀୟ ପକ୍ଷୀ ଗଣନା। ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ନିକଟରେ ଅନୁଷ୍ଠିତ ହେବ କେକେ ଶିବଧ ପ୍ରସ୍ତାବ ଏବଂ ସମୁଦ୍ରକୂଳକୁ ସ୍ୱଚ୍ଛ ରଖିବା ନେଇ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବେଳାଭୂମି ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ। ନମସ୍କାର।